କଣ ଅବଧାନେ ଏକୋଇଶ ଆରୁ ଆସିକି ଅଠେଇଶ ହେଲାଣି, ଏପର୍ଯ୍ୟନ୍ତ ଗୋଟେ ଝିଅ ମିଳୁନାହାନ୍ତି। ମୁଁ ବାହା ହେବି ନା ବାଡ଼ୁ ହେଇକି ରହିବି?
କଣ ହେଲା ଦେଖି ଦେଖି ପୁଅ ତାହା ଦେଖି କି ସୁନ୍ଦର
ମାନେ
ଏଇ ତମ ହସ୍ତରେଖା ଏମିତି ହାତ ତମ ପଟିଆରେ ଗୋଟିଏ ଦେଖିଛି।
କଣ କହୁଛନ୍ତି ଆପଣ?
ହଁ ତମେ ନିଶ୍ଚୟ ଗୋଟେ ରାଜା ଝିଅକୁ ବାହା ହବ।
ରାଜା ଝିଅକୁ ବାହା ହେବି ସେ କୋଉଠି ମିଳିବ?
କାଲି ସକାଳୁ ଏଇ ମନ୍ଦିରରେ ମିଳିବ। ଯୋଉ ଝିଅ ପ୍ରଥମେ ଆସିବ ସେଇ ହବ ତମ ଜୀବନ ସାଥୀ, ସେଇ ନିଶ୍ଚୟ ରାଜା ପୁଅ ହେଇଥିବ।
ନନା ସତ କହୁଛ ତ?
ହଁ ହଁ ପୁରା ସତ୍ୟ। କାଲି ସକାଳୁ ଯୋଉ ପୁଅ ପ୍ରଥମେ ଦେଖା ହବ ସେଇ ତମ ରଜା ପୁଅ, କାଲି ସକାଳୁ ଯୋଉ ଝିଅ ପ୍ରଥମେ ଦେଖା ହବ ସେଇ ତମ ରଜା ଝିଅ।
ତାଙ୍କର ଏମିତି କଣ ଅଛି କି ତମ ପାଖରେ ନାହିଁ?
ଆମ ବାପାଙ୍କର ପଇସା ନାହିଁ, ଆମ ବାପାଙ୍କର ପଇସା ନାହିଁ, ଆମ ବାପାଙ୍କର ପଇସା ନାହିଁ।
କଣ ଖୋଜୁଛନ୍ତି କି ଯୋଉଟା ତମ ପାଖରେ ନାହିଁ?
ଆମ ବାପାଙ୍କର ପଇସା ନାହିଁ,
ଆରେ ରେ ରେ ରେ,
ଆମ ବାପାଙ୍କର ପଇସା ନାହିଁ, ଆମ ବାପାଙ୍କର ପଇସା ନାହିଁ।
ଆଲୋ 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 କୋଉ ଭିଟାମିନ ଖାଉଛନ୍ତି ଯେ ତମେ ଦେଇପାରିବ ନାହିଁ?
ଆମ ବାପାଙ୍କର ପଇସା ନାହିଁ, ଆମ ବାପାଙ୍କର ପଇସା ନାହିଁ, ଆମ ବାପାଙ୍କର ପଇସା ନାହିଁ।
ପଟିବେ ନାହିଁ?
ଆମ ବାପାଙ୍କର ପଇସା ନାହିଁ,
ଆମ ବାପାଙ୍କର ପଇସା। पैसा नहीं
पैसा नहीं रोजा पुओ रोजा झियो हेलो केमिति
ये रोजा पुओ
अरे ये रोजा झियो
अच्छा तुम बापा का ना कौन
राजकिशोर दास
अच्छा तुम बापा का ना कौन
राजकुमार प्रधान
हेला नहीं की रोजा पुओ रोजा झियो ये थरबु फीचा तो दियो